ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଆସନ୍ତାକାଲିଠାରୁ ଆରମ୍ଭ। ସନ୍ଧ୍ୟାରେ ସୋମନାଥ ମନ୍ଦିରରେ ଆୟୋଜିତ ଓଙ୍କାର ମନ୍ତ୍ର ସମାରୋହରେ କରିବେ ଅଂଶଗ୍ରହଣ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ପଥରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସୃଜନଶୀଳ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କ୍ରିଏଟର୍ସ କର୍ଣ୍ଣରର ଶୁଭାରମ୍ଭ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ 2026ର ଚତୁର୍ଥ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଆସନ୍ତାକାଲିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। ଆସନ୍ତାକାଲି ସନ୍ଧ୍ୟାରେ ଶ୍ରୀ ମୋଦି ଗୁଜରାଟର ସୋମନାଥ ଗସ୍ତ କରି ଓଙ୍କାର ମନ୍ତ୍ର ଜପ ସମାରୋହରେ ଅଂଶଗ୍ରହଣ କରିବା ସହିତ ସୋମନାଥ ମନ୍ଦିରରେ ଆୟୋଜିତ ଡ୍ରୋନ୍ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ। ରବିବାର ଦିନ ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରା ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିବେ। ଏହି ଯାତ୍ରାରେ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ହେବ, ଯାହା ବୀରତ୍ୱ ଏବଂ ବଳିଦାନକୁ ପ୍ରତିଫଳିତ କରେ। ପରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସୋମନାଥରେ ଏକ ସାର୍ବଜନୀନ ସମାରୋହରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଏଠାରେ ସୂଚନା ଦିଆଯାଇପାରେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜନୀଙ୍କ ସୋମନାଥ ମନ୍ଦିର ଆକ୍ରମଣର 1000ତମ ବାର୍ଷିକୀକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜିଠାରୁ ତିନିଦିନିଆ ସୋମନାଥ ସ୍ୱାଭିମାନ ପର୍ବ ଆରମ୍ଭ ହୋଇଛି। ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ୱରେ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ଲାଗି ପ୍ରୟାସ ଆରମ୍ଭ କରାଯାଇଥିଲା। 1951 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ପୁନଃ ଉଦ୍ଧାରିତ ସୋମନାଥ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଲାଗି ଆନୁଷ୍ଠାନିକ ଭାବେ ଖୋଲାଯାଇଥିଲା। ଚଳିତ ବର୍ଷ ଏହି ଐତିହାସିକ ପୁନରୁଦ୍ଧାରର 75ତମ ବାର୍ଷିକୀ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତା ରବିବାର ରାଜକୋଟ ଗସ୍ତ କରିବା ସହିତ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳ ଲାଗି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ। ଏହି ଆଞ୍ଚଳିକ ସମ୍ମିଳନୀ ମାଧ୍ୟମରେ କଚ୍ଛ ଓ ସୌରାଷ୍ଟ୍ର କ୍ଷେତ୍ରର 12 ଜିଲ୍ଲାର ନିବେଶ ଓ ଔଦ୍ୟୋଗିକ ବିକାଶକୁ ନୂତନ ଗତି ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି। ଜାପାନ, ଦକ୍ଷିଣ କୋରିଆ, ରୁଆଣ୍ଡା ଓ ୟୁକ୍ରେନ୍ ଏହି ସମ୍ମିଳନୀରେ ଭାଗିଦାର ଦେଶ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ପଥରେ ଅଗ୍ରସର ହେଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ଲକ୍ଷ୍ନୌର ସରୋଜିନୀ ନଗରଠାରେ ବିଦ୍ୟୁତ୍ ଚାଳିତ ମୋଟରଯାନ କାରଖାନାର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ବ୍ୟବସାୟକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକ ନିୟମର ସରଳୀକରଣ କରିବା ସହିତ ବିବିଧ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି, ଫଳରେ ନିବେଶକମାନଙ୍କୁ ଏ କ୍ଷେତ୍ରକୁ ଅଧିକରୁ ଅଧିକ ଆକୃଷ୍ଟ କରିବାରେ ସରକାର ସଫଳ ହୋଇଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ରପ୍ତାନୀର ପରିମାଣ ମଧ୍ୟ ବହୁଗୁଣିତ ହୋଇଛି। ପୂର୍ବରୁ ଏହା ବାର୍ଷିକ ମାତ୍ର 1000 କୋଟି ଟଙ୍କା ଥିବାବେଳେ ବର୍ତ୍ତମାନ ପ୍ରାୟ 25,000 କୋଟି ଟଙ୍କା ଛୁଇଁବାରେ ସକ୍ଷମ ହୋଇଛି। 2029-30 ଆର୍ଥିକ ବର୍ଷ ସୁଦ୍ଧା ପ୍ରତିରକ୍ଷା କ୍ଷେତ୍ରର ରପ୍ତାନୀ ପରିମାଣ 50,000 କୋଟି ଟଙ୍କା ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏତଦ୍ବ୍ୟତୀତ ଦେଶରେ ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ ମାତ୍ର 46,000 କୋଟି ଟଙ୍କା ଥିବାବେଳେ ସରକାରଙ୍କ ଏଭଳି ରୂପାନ୍ତରୀକରଣ ପଦକ୍ଷେପ ଲାଗି ଏହି ପରିମାଣ 1.5 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଭାରତ କା ଡିଫେନ୍ସ ସେକ୍ଟର ଅବ ପୂର୍ଣ୍ଣ ରୂପ ସେ ଆତ୍ମନିର୍ଭର ହୋନେ କି ଦିଶା ମେ ତେଜି ସେ କଦମ ଆଗେ ବଢା ଚୁକା ହେ। ପିଛଲେ 10 ବର୍ଷ ମେ ହମ ଲୋଗୋ ନେ ଜୋ ମେହନତ କି ହେ ଉସକା ପରିଣାମ ଅବ ଦିଖାଇ ଦେନେ ଲଗା ହେ। ପହଲେ ଡୋମେଷ୍ଟିକ ଡିଫେନ୍ସ ପ୍ରୋଡକ୍ସନ ଓ ଲଗଭଗ 2014 ତକ 46,000 କରୋଡ ଯାନି କେବଳ 46,000 କରୋଡ ରୁପିଆ ହୋତା ଥା ଔର ଆଜ ମୁଝେ କହତେ ହୁଏ ପ୍ରସନ୍ନତା ହୋ ରହୀ ହେ କି ଆଜ ହମ 1.5 ଲକ୍ଷ କରୋଡ 1.51 ଲକ୍ଷ କରୋଡ ସେ ଅଧିକ କା ଡିଫେନ୍ସ ପ୍ରୋଡକ୍ସନ ଭାରତ କି ଧରତୀ ପର କର ରହେ ହେଁ।
ଭାରତ ଆମେରିକା ମଧ୍ୟରେ ଏକ ଦ୍ୱିପକ୍ଷୀୟ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବା ସପକ୍ଷରେ ପଦକ୍ଷେପ ନେବା ଲାଗି ଉଭୟ ଦେଶ ପ୍ରତିଶ୍ରତିବଦ୍ଧ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏକ ସନ୍ତୁଳିତ ତଥା ଆପୋଷ ସ୍ୱାର୍ଥ ସମ୍ବଳିତ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିବା ଲାଗି ଦୁଇପକ୍ଷ ମଧ୍ୟରେ ଇତିମଧ୍ୟରେ ଅନେକ ଥର ଆଲୋଚନା କରାଯାଇସାରିଛି। ଦୁଇଟି ବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ଆପୋଷ ସ୍ୱାର୍ଥଜଡ଼ିତ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ଦିଗରେ ଭାରତ ମଧ୍ୟ ଆଗ୍ରହୀ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ 8 ଥର ଫୋନ୍ ଯୋଗେ ଆଲୋଚନା କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରସାର ଭାରତୀର ୱେବ୍ ପ୍ଲାଟଫର୍ମ ବିଶ୍ୱସ୍ତରରେ ପ୍ରଶଂସିତ ହେବା ସହିତ 5,000 କୋଟି ଟଙ୍କାର ଆନ୍ତର୍ଜାତିକ ବ୍ୟବସାୟ କରିପାରିଛି। ଆଜି ଦୂରଦର୍ଶନ ସମ୍ବାଦ ପକ୍ଷରୁ ଏକ ନୂତନ ପ୍ଲାଟଫର୍ମ କ୍ରିଏଟର୍ସ କର୍ଣ୍ଣରର ଶୁଭାରମ୍ଭ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି କ୍ରିଏଟର୍ସ କର୍ଣ୍ଣର ମାଧ୍ୟମରେ ସୃଜନଶୀଳ ବିଷୟବସ୍ତୁକୁ ପ୍ରୋହାହିତ କରିବା ଲାଗି ପ୍ରସାର ଭାରତୀ ଲକ୍ଷ୍ୟ ରଖିଛି। କ୍ରିଏଟର୍ସ ଅର୍ଥନୀତି ସହିତ 1 କୋଟି ଯୁବବର୍ଗଙ୍କୁ ସଂଯୋଗ କରିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଇସ୍ ରିଫର୍ମ ମେ କଣ୍ଟେଣ୍ଟ କ୍ରିଏସନ କା ଜିସକୋ ପୁରାନି ଭାଷା ମେ ହମ ପ୍ରୋଗ୍ରାମିଂ କହତେ ଥେ ପ୍ରଡକ୍ସନ କହତେ ଥେ ଉସକା ଏକ ନୟା ତରିକା 2026 ମେ ପ୍ରସାର ଭାରତୀ ଅପନାଏ। ଇସମେ ଏକ ନୟା ଅପରେଟିଂ ସିଷ୍ଟମ କ୍ରିଏଟ ହୋଗା ଜିସ ଅପରେଟିଂ ସିଷ୍ଟମ ସେ ଇନଫର୍ମେସନ ଏଣ୍ଡ ବ୍ରଡକାଷ୍ଟିଂ ମିନିଷ୍ଟ୍ରୀ ପ୍ରସାର ଭାରତୀ ଔର ଇସକେ ସାଥ ଜୁଡି ହୁଇ ବହୁତ ସାରି संस्थाएं उनका ओरिएंटेशन चेंज होगा मोर टुवर्ड्स द इंडस्ट्री।
हम लोगों का करीब करीब टारगेट है क्रिएटर इकोनॉमी में 1 करोड़ नौजवान जुड़े। एक तरीके से ये नया एम्प्लॉयमेंट की अपॉर्चुनिटी बनेगी। ग्लोबली एवरीबडी हैज अप्रिशिएटेड आवर परफॉर्मेंस एंड आवर कॉन्सेप्ट।
ଶ୍ରୀ ବୈଷ୍ଣବ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଫଳସ୍ୱରୂପ ସୂଚନା ଓ ପ୍ରସାରଣ କ୍ଷେତ୍ର ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକଙ୍କର ଜୀବନଶୈଳୀକୁ ପ୍ରଭାବିତ କରିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ବ୍ରସେଲ୍ସଠାରେ ୟୁରୋପୀୟ ସଂଘର ବାଣିଜ୍ୟ ଓ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ ସେଫକୋଭିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ଏହି ଆଲୋଚନା ହେଉଛି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଏକ ଆପୋଷ ସ୍ୱାର୍ଥଜଡ଼ିତ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିବା ଦିଗରେ ଜାରି ରହିଥିବା ପ୍ରଚେଷ୍ଟାର ଏକ ଅଂଶସ୍ୱରୂପ। ପ୍ରସ୍ତାବିତ ରାଜିନାମାରେ ଯେଉଁସବୁ ପ୍ରମୁଖ କ୍ଷେତ୍ର ଉପରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେହିସବୁ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ସେ କହିଛନ୍ତି କୃଷକ ଏବଂ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଆଇନଭିତ୍ତିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ କରିବା ସହିତ ଆଧୁନିକ ଅର୍ଥନୈତିକ ଭାଗିଦାରୀ ନିର୍ବାହ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏତଦ୍ବ୍ୟତୀତ ଭାରତୀୟ ଶିଳ୍ପାନୁଷ୍ଠାନଗୁଡ଼ିକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ସାମିଲ କରିବା ଦିଗରେ ମଧ୍ୟ ପ୍ରସ୍ତାବିତ ରାଜିନାମାରେ ଗୁରୁତ୍ୱାରୋପ କରାଯାଇଛି। ପ୍ରବାସୀ ଭାରତୀୟ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଜାତିର ଜନକ ମହାତ୍ମା ଗାନ୍ଧି ଜାନୁଆରୀ 9 ତାରିଖ ଦିନ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବାରୁ ଆଜିର ଦିନଟିକୁ ପ୍ରବାସୀ ଭାରତୀୟ ଦିବସ ରୂପେ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଭାରତ ଏବଂ ବିଶ୍ୱ ମଧ୍ୟରେ ପ୍ରବାସୀ ଭାରତୀୟମାନେ ଏକ ଜୀବନ୍ତ ସେତୁ ରୂପେ କାର୍ଯ୍ୟ କରିଥାନ୍ତି। ଦେଶର ପରମ୍ପରା ଚିନ୍ତାଧାରା ତଥା ମୂଲ୍ୟବୋଧକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ସେମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ସଂସ୍କୃତିର ରାଷ୍ଟ୍ରଦୂତ ଭାବେ ଅଭିହିତ କରିଥିବା ଉକ୍ତି ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆଲୋକପାତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଷ୍ଟ୍ରୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥା ଏମ୍ଆଇଡିଏମ୍ଏସ୍ର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରି ଶ୍ରୀ ଶାହା କହିଛନ୍ତି ଏହି ଜାତୀୟସ୍ତରୀୟ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଆଇଇଡି ସମ୍ପର୍କିତ ତଥ୍ୟ ଆଦାନ ପ୍ରଦାନ ଅଧିକ ସୁଗମ ହୋଇପାରିବ। ଏତଦ୍ବ୍ୟତୀତ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ଆଇନ ଶୃଙ୍ଖଳା ତଥା ସୁରକ୍ଷା ଓ ତଦନ୍ତ ଦାୟିତ୍ୱରେ ଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଆନ୍ତଃ ସମନ୍ୱୟ ଅଧିକ ସଶକ୍ତ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
जो अनेक प्रकार के डेटा अलग अलग केस की फाइलों में पड़े हैं वो डेटा अब एक क्लिक पर हमारी इन्वेस्टिगेशन एजेंसियों को और एंटी टेरर ऑर्गेनाइजेशन देश में जितने भी हैं चाहे राज्य सरकार के हैं चाहे केंद्र सरकार के उसको उपलब्ध हो जाएंगे।
महिला प्रीमियर लीग 2026 रो चतुर्थ संस्करण आज ठारु आरंभ हेउछि। ଆଜି ନବୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ କ୍ରୀଡ଼ା ଏକାଡେମୀରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ସନ୍ଧ୍ୟା 7:30ରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଆସନ୍ତାକାଲିଠାରୁ ଆରମ୍ଭ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ପଥରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସୃଜନଶୀଳ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କ୍ରିଏଟର୍ସ କର୍ଣ୍ଣରର ଶୁଭାରମ୍ଭ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ 2026ର ଚତୁର୍ଥ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।